ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓଡ଼ିଶା ବାର୍ ଆସୋସିଏସନ୍ ତରଫ ଆଜି କଟକ ଶହୀଦ ଭବନଠାରେ ହେବାକୁ ଥିବା ଆଲୋଚନାଚକ୍ରଥି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥିଲାଗି ସେ ଗଲାକାଲି ଭୁବନେଶ୍ୱରନ ପହଞ୍ଚିଛନ୍। କାର୍ଯ୍ୟକ୍ରମଟି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଭିଲ୍ ସାମିଲ ହେବେ। ସାଧାରଣ ଲୋକମାନଙ୍କ ଲାଗି ନ୍ୟାୟକେ ସୁନିଶ୍ଚିତ କରବାର ମାମଲାମାନଙ୍କର ଖର୍ଚ୍ଚା ଆଉ ଡେରି ହେଉଥିବା ସମୟକେ କମ୍ କରବାର ଲାଗି ରଣନୀତି ତିଆରି ଉପରେ ଆଲୋଚନାଚକ୍ର ହେବା। ଏ ଅବସରରେ ବରିଷ୍ଠ ଆଇନଜୀବୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା। ବନ୍ଦେ ଭାରତ ଟ୍ରେନ୍ଥି ସ୍ଥାନୀୟ ଖାଇବାର ଦରବ ଦେବାର ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଗଲାକାଲି ରେଳଭବନର ଅଧିକାରୀମାନଙ୍କ ସଙ୍ଗେ ହୋଇଥିବା ସମୀକ୍ଷା ବୈଠକଟି ଏ ବାବଦେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଲୋଚନା କରିଥିଲେ। ସ୍ଥାନୀୟ ଖାଦ୍ୟ ଦିଆଗଲେ ଯାତ୍ରୀମାନଙ୍କୁ ଭଲ ଅନୁଭୂତି ହେବା ଆଉ ଇଟା ସ୍ଥାନୀୟ ଇଲାକାର ସଂସ୍କୃତି ଆଉ ସ୍ୱାଦକେ ଦର୍ଶାବା। ଆଇବା ଦିନେ ଧୀରେ ଧୀରେ ସବୁ ଟ୍ରେନ୍ଥି ଏ ସୁବିଧା କାର୍ଯ୍ୟକାରୀ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍। ଆଲୋଚନା ସମେତ ରେଲ୍ ଆଉ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ ଆଉ ରେଲ୍ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ଭିନ୍ ଭିନ୍ କୋର୍ଟନ ଗଲାକାଲି ହୋଇଥିବା 4 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତଟି 3,01,195 ମାମଲାର ଫଇସଲା ହୋଇଛି। ଏ ବାବଦେ ଭିନ୍ ଭିନ୍ ପକ୍ଷକେ 174,73,75,883 ଟଙ୍କା ଆଦାୟ ଲାଗି ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଆଉ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ମୁଖ୍ୟ ପୃଷ୍ଠପୋଷକ ଜଷ୍ଟିସ୍ ହରିଶ ଟଣ୍ଡନ ଆଉ ରାଜ୍ୟ ଆଇନସେବା ପ୍ରାଧିକରଣ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କର ପ୍ରତ୍ୟକ୍ଷ ଦେଖରେଖଟି ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଥିଲା। ରାଜ୍ୟ ବାଣିଜ୍ୟ ଆଉ ପରିବହନ ବିଭାଗ ରାଜ୍ୟ ସମନ୍ୱିତ ଆଉ ତଥ୍ୟଚାଳିତ ସଡ଼କ ସୁରକ୍ଷା ପ୍ରଶାସନକେ ବରଖସ୍ତ କରବାର ଲାଗି ସମନ୍ୱିତ ସଡ଼କ ସୁରକ୍ଷା ଡ୍ୟାସ୍ବୋର୍ଡର ସମୀକ୍ଷା କରିଛନ୍। ସମୀକ୍ଷାଟି ଡ୍ୟାସ୍ବୋର୍ଡର ଗଠନ ତଥ୍ୟ ସମନ୍ୱୟ ଆଉ ସୂଚନା ଭିତ୍ତିକ ନିଷ୍ପତ୍ତି ଗ୍ରହଣ ସଡ଼କ ସୁରକ୍ଷା ପଦକ୍ଷେପର ଦେଖରେଖରେ ପ୍ରଭାବଶାଳୀ କରବାର ଲାଗି ଭିନ୍ ଭିନ୍ ବିଭାଗର କାମକାଜ ଉପରେ ଧ୍ୟାନ ଦିଆଯାଇଥିଲା। ବାଣିଜ୍ୟ ଆଉ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଏହି ଅବସରରେ କହିଛନ୍, ଡିଜିଟାଲ ପ୍ଲାଟଫର୍ମର ପ୍ରଭାବ ସେମାନଙ୍କର ଗ୍ରହଣ ଆଉ ନିୟମିତ ବ୍ୟବହାର ଉପରେ ନିର୍ଭର କରସି। ଦେଶର ସବୁ ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟମାନଙ୍କେ କ୍ୟାମ୍ପସ୍ ଭାଷା କ୍ଲବ୍ ଖୋଲାଯିବା ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ତରଫୁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କୁ ଚିଠି କରାଇଛି। ଏଥି ଛାତ୍ରଛାତ୍ରୀ ଆଉ ଅଧ୍ୟାପକମାନେ ଭିନ୍ ଭିନ୍ ରାଜ୍ୟର ଭାଷା ଶିଖିବେ। ଏଥିଲାଗି ପାଠ୍ୟକ୍ରମ ମାନବ ସମ୍ବଳ ସହିତ ଭାଷା ପ୍ରଶିକ୍ଷକ ରହିବେ। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଭିନ୍ ଭିନ୍ ଭାଷାକେ ଶିକ୍ଷାତି ଜୋର୍ ଦିଆଯାଇକରି ୟୁଜିସି ତରଫୁ ଏହି ପଦକ୍ଷେପ ନିଆଯାଇଛି। ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟମାନଙ୍କେ ଭାଷା କ୍ଲବ୍ ଥିଲେ ସେମାନଙ୍କୁ ଏନ୍ଆଇଆର୍ଏଫ୍ ଆର୍ ନାକ୍ ମାନ୍ୟତା ବେଲ୍କେ ଅୟତ୍କା ଗ୍ରେଡ୍ ଦିଆଯିବା ବୋଲି ୟୁଜିସି ତରଫ କୁହାଯାଇଛି। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ଠାରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନୁଷ୍ଠାନର ଗ୍ରାଣ୍ଡ ଫିନାଲେ 2025 କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥି ସାରା ରାଜ୍ୟର 30 ଜଣ ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କୁ ରାଜ୍ୟ ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ କରିଛନ୍। ଏହି ବଛର କାର୍ଯ୍ୟକ୍ରମଟି ରାଜ୍ୟର ସବୁ ଜିଲ୍ଲାର 76,709 ଅୟତ୍କା ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଜାତୀୟ ଶିକ୍ଷାନୀତି 2020 ଆଧାରିତ ଦୁଇଦିନିଆ ଜାତୀୟ କର୍ମଶାଳା ଆଇଷ୍ଠାନୁ ମୂଲ ହେଉଛି। କର୍ମଶାଳାଟି ସାରା ଦେଶର ଭିନ୍ ଭିନ୍ ଜାଗାନୁ ଶିକ୍ଷାବିତ୍ମାନେ ଭାଗ ନେଇକରି ଜାତୀୟ ଶିକ୍ଷାନୀତି ବାବଦେ ଆଲୋଚନା କରିବେ। ପ୍ରୟାସ ଶୀର୍ଷକ କର୍ମଶାଳାଟି 6 ବିଷୟବସ୍ତୁ ଆଧାରିତ 7 ବିନ୍ଦୁଥି ଉପସ୍ଥାପନ କରାଯିବା। ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ତରଫ ବିଜ୍ଞପ୍ତି ବାହାରିଛି। 6 ଆଉ 9 ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ସ୍ତରଟି ହେଉଥିବା ଏହି ଗଣିତ ମେଧାବୃତ୍ତି ପରୀକ୍ଷା ଲାଗି ଗଲାକାଲିନୁ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହୋଇଛି। ଫର୍ମ ଭରବାର ଶେଷ ତାରିଖ ଡିସେମ୍ବର 25 ତାରିଖରେ ରଖାଯାଇଛି। ଶକ୍ତି ସଂରକ୍ଷଣଟି ସହଯୋଗ କରୁନ୍, ଶାଗୁଆ ଆଉ ସୁନ୍ଦର ଭବିଷ୍ୟତ ଗଠନଟି ଭାଗିଦାର ହୁଅନ୍ ବାର୍ତ୍ତା ନେଇକରି ଆଜି ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ବିଜୁଳି ଠିକ୍ ବ୍ୟବହାର ଆର୍ ପରିଚାଳନା ଶକ୍ତି ସଂରକ୍ଷଣ ସହିତ ପରିବେଶକେ ସୁରକ୍ଷିତ କରସି। ଶକ୍ତିକେ ବଞ୍ଚାବାର ଲାଗି ସରକାରୀ ଆଉ ବେସରକାରୀ ସ୍ତରଟି ବହୁତ ଚେଷ୍ଟା ଚାଲିଛି ଆର୍ ସୌରଶକ୍ତିକେ ଗୁରୁତ୍ୱ ଦିଆଯାଉଛି। ଲୋକମାନଙ୍କର ଭିତରେ ବିଜୁଳି ବଞ୍ଚାବାର ଲାଗି ସଚେତନ ସୃଷ୍ଟି କରାଯାଉଛି। ଏହି ଅବସରରେ ଆଜି ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ହଲ୍ଠାରେ ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶକ୍ତି ସଂରକ୍ଷଣ ଲାଗି ଆୟୋଜିତ ଗୋଟିଏ ରେଲିକେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ରେଲି ସକାଳ 8:30 ବଜେ କଳିଙ୍ଗ ଷ୍ଟାଡିୟମ୍ ମୂଲ ହୋଇକରି ଲୋକସେବା ଭବନ ତକ ଯିବା। ରାଜ୍ୟ ଜାରି ରହିଛି ଜବର ଶୀତଲହରୀ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 6-7 ଦିନ ତକ ପାଗଟି ବିଶେଷ ପରିବର୍ତ୍ତନ ନାହିଁ ହୁଏ। ଓଡ଼ିଶାର 12 ସହର ରାତିର ତାପମାତ୍ରା 8 ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ଝାରସୁଗୁଡ଼ା ଆଉ ଅନୁଗୁଳ ଜିଲ୍ଲାକେ ଜବର ଥଣ୍ଡା ଲାଗି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଛିନି ଆଞ୍ଚଳିକ ଖବର ଶେଷ ହେଲା। ଆରାବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।